ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ. ମୁଖ୍ୟ ସମ୍ବାଦ, ସେମିକନ୍ ଇଣ୍ଡିଆ 2025ର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ସେମି କଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନଙ୍କ ସହ କଲେ ଆଲୋଚନା, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଜିଏସ୍ଟି ପରିଷଦର 56ତମ ବୈଠକ ଅନୁଷ୍ଠିତ, ଅପରେସନ୍ ବ୍ଲାକ୍ ଫରେଷ୍ଟର ସଫଳତା ନେଇ ନିରାପତ୍ତା ବାହିନୀର ଯବାନମାନଙ୍କୁ ସମ୍ବର୍ଦ୍ଧିତ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଜର୍ମାନୀ ପ୍ରତିପକ୍ଷଙ୍କ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ନେଇ ଦ୍ୱିପାକ୍ଷିକ ଆଲୋଚନା, ଏବଂ ବିହାରର ରାଜଗିର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାରେ ସୁପର ଫୋର୍ ପର୍ଯ୍ୟାୟରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ହେବ ମୁକାବିଲା. ନୂଆଦିଲ୍ଲୀ ୟଶଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2025ର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିଛନ୍ତି. ଏହି ଅବସରରେ ସେ ପ୍ରଦର୍ଶନୀରେ ସେମିକଣ୍ଡକ୍ଟର ସଂକ୍ରାନ୍ତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନୀ ଓ ପ୍ରକଳ୍ପକୁ ବୁଲି ଦେଖିଛନ୍ତି. ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ. ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେମିକନ୍ ଇଣ୍ଡିଆର ସିଇଓଙ୍କ ରାଉଣ୍ଡ ଟେବୁଲ୍ ବୈଠକରେ ଅଂଶଗ୍ରହଣ କରିବେ. ସମଗ୍ର ବିଶ୍ୱର ସେମିକଣ୍ଡକ୍ଟର ସହ ସମ୍ପୃକ୍ତ ଶିଳ୍ପ ପ୍ରତିନିଧିମାନଙ୍କୁ ଏହି ରାଉଣ୍ଡ ଟେବୁଲ୍ ବୈଠକ ଏକତ୍ର କରିଛି. ଏହି ଅବସରରେ ସେମାନେ ଭାରତର ସେମିକଣ୍ଡକ୍ଟର ବ୍ୟବସ୍ଥା, ଏହାର ଅଭିବୃଦ୍ଧି ଓ ବିକାଶ ନେଇ ଆଲୋଚନା କରିବେ. ତିନିଦିନିଆ ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଉଦ୍ଘାଟନ କରିଥିଲେ. ବୈଶ୍ୱିକ ସେମିକଣ୍ଡକ୍ଟର ଶୃଙ୍ଖଳ ବ୍ୟବସ୍ଥାରେ ଭାରତକୁ ଏକ ବିଶ୍ୱସ୍ତ ଭାଗିଦାରୀ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ସେମିକନ୍ ଇଣ୍ଡିଆ 2025 ଆୟୋଜନ କରାଯାଇଛି. ସେମିକଣ୍ଡକ୍ଟର ଡିଜାଇନ୍, ନିର୍ମାଣ, ପ୍ରଯୁକ୍ତି ବିକାଶ ଦିଗରେ ଭାରତକୁ ଏକ ହବ୍ରେ ପରିଣତ କରିବା ଲାଗି ଏହି ସମ୍ମିଳନୀ ଉଲ୍ଲେଖନୀୟ ପଦକ୍ଷେପ ହେବ ବୋଲି କୁହାଯାଇଛି. ସାମଗ୍ରୀ ଓ ସେବା ଟିକସ ଜିଏସ୍ଟିର 56ତମ ପରିଷଦ ବୈଠକ ଆଜି ନୂଆଦିଲ୍ଲୀଠାରେ ଚାଲିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତର ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଟିକସ ହାରକୁ ଯୁକ୍ତିଯୁକ୍ତ କରିବା ସହିତ ଏହି ପ୍ରକ୍ରିୟାକୁ ଅଧିକ ସରଳୀକରଣ କରିବା ଉପରେ ବୈଠକରେ ଆଲୋଚନା ହେଉଛି। ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଦିଲ୍ଲୀ, ଗୋଆ, ହରିୟାଣା, ଜାମ୍ମୁ କାଶ୍ମୀର, ମେଘାଳୟ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି। ସେହିପରି ଏଥିରେ ଅରୁଣାଚଳ ପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ, ମଣିପୁରର ରାଜ୍ୟପାଳ ଏବଂ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ସମୟରେ ଜିଏସ୍ଟି ମାଧ୍ୟମରେ ଦେଶ କିଭଳି ଉପକୃତ ହୋଇଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ଶ୍ରୀ ମୋଦି ଜିଏସ୍ଟି ଅଧୀନରେ ଆଗାମୀ ପିଢ଼ି ଲାଗି ସଂସ୍କାରମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି କହିଥିଲେ, ଏହାଦ୍ୱାରା ସାଧାରଣ ଜନତା, କୃଷକ, ମଧ୍ୟମିତ ପରିବାର ଓ ଏମ୍ଏସ୍ଏମ୍ଇଗୁଡ଼ିକ ବିଶେଷ ଉପକୃତ ହୋଇପାରିବେ। ଆଗାମୀ ଦୀପାବଳି ଅବସରରେ ଏହି ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ବ୍ୟବସ୍ଥାର ଉନ୍ମୋଚନ କରାଯିବ। ଏହାଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ହ୍ରାସ କରାଯିବା ସହିତ ଉଭୟ ସ୍ଥାନୀୟ ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ।
ପିଛଲେ 8 ସାଲ ସେ ହମନେ ଜିଏସ୍ଟି କା ବହୁତ ବଡ଼ା ରିଫର୍ମ କିଆ, ପୁରେ ଦେଶ ମେ ଟ୍ୟାକ୍ସ କେ ବର୍ଡନ କୋ କମ କିଆ, ଅର 8 ସାଲ କେ ବାଦ ସମୟ କି ମାଙ୍ଗ ହେ କି ହମେ ଏକ ବାର ଉସକୋ ରିଭ୍ୟୁ କରେ। ହମନେ ଏକ ହାଇ ପାୱର କମିଟି କୋ ବିଠା କରକେ ରିଭ୍ୟୁ ଶୁରୁ କିଆ, ରାଜ୍ୟ ସେ ବି ବିଚାର ବିମର୍ଶ କିଆ। ହମ ନେକ୍ସଟ ଜେନେରେସନ ଜିଏସ୍ଟି ରିଫର୍ମସ ଲେକର କେ ଆ ରହେ ହେଁ, ୟେ ଦିୱାଲି କେ ଅନ୍ଦର ଆପକେ ଲିଏ ତୋହଫା ବନ ଜାଏଙ୍ଗେ।
ଆନ୍ଧ୍ରପ୍ରଦେଶର ଅର୍ଥମନ୍ତ୍ରୀ ପାୟାଭୁଲ୍ଲା କେଶବ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ ଦଳ ଜିଏସ୍ଟି କ୍ଷେତ୍ରରେ ସଂସ୍କାର ଅଣାଯିବାକୁ ପୂର୍ଣ୍ଣ ସମର୍ଥନ କରେ। ଏହି ସଂସ୍କାର ଫଳରେ ସାଧାରଣ ଲୋକ ଏବଂ ଗରିବରୁ ଅତି ଗରିବ ଲୋକମାନେ ବିଶେଷ ଭାବେ ଉପକୃତ ହେବେ। ଏହାଫଳରେ ଦେଶର ଅର୍ଥନୀତିକୁ ବିକଶିତ କରିବାରେ ଏହି ସଂସ୍କାର ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି କେନ୍ଦ୍ର ସରକାର ଜିଏସ୍ଟିରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବା ଲାଗି ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଗତ ମାସରେ ଏହି କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶରେ ଏକ ସମାବେଶୀ ଅଭିବୃଦ୍ଧି ହାସଲ ସହିତ ବ୍ୟବସାୟ ପ୍ରକ୍ରିୟାକୁ ସରଳୀକରଣ କରିବା ଉଦ୍ଦେଶ୍ୟରେ ଜିଏସ୍ଟିକୁ ଏକ ସରଳ, ସ୍ଥିର ତଥା ସ୍ୱଚ୍ଛ ଟିକସ ବ୍ୟବସ୍ଥା ରୂପେ ଗଢ଼ି ତୋଳିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କରମପୂଜା ଅବସରରେ ଦେଶବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ରାଷ୍ଟ୍ରପତି କହିଛନ୍ତି, ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ସୌହାର୍ଦ୍ଦ୍ୟର ପ୍ରତୀକ। ଶ୍ରୀମତୀ ମୁର୍ମୁ କହିଛନ୍ତି, ଏହି ପର୍ବ ପ୍ରକୃତିର ସୁରକ୍ଷା ନେଇ ବିଶେଷ ସନ୍ଦେଶ ଦେଉଛି। ଛତିଶଗଡ଼ର କାରେଗୁଟାଲୁ ହିଲ୍ରେ ମାଓବାଦୀ ଦମନର ଅଂଶସ୍ୱରୂପ ଅପରେସନ୍ ବ୍ଲାକ୍ ଫରେଷ୍ଟକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀଠାରେ ସିଆର୍ପିଏଫ୍, ଛତିଶଗଡ଼ ପୁଲିସ୍, ଡିଆର୍ଜି ଏବଂ କୋବ୍ରା ବାହିନୀର ଯବାନମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଛତିଶଗଡ଼ ତେଲଙ୍ଗାନା ସୀମାନ୍ତ କାରେଗୁଟାଲୁ ହିଲ୍ରେ କରାଯାଇଥିବା ମାଓବାଦୀ ନିରୋଧୀ ଅଭିଯାନରେ ନିରାପତ୍ତା ବାହିନୀ 31 ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ନିହତ କରିଥିଲେ। ଚଳିତ ବର୍ଷ 21 ଏପ୍ରିଲ୍ରୁ 11 ମେ ମାସ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିଥିଲା। କାର୍ଯ୍ୟକ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଓ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଯବାନମାନେ ଦେଖାଇଥିବା ବୀରତ୍ୱ ଲାଗି ସେମାନଙ୍କ ନାମ ମାଓବାଦୀ ନିରୋଧୀ ଅଭିଯାନ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ସମସ୍ତ ମାଓବାଦୀ ଆତ୍ମସମର୍ପଣ କରିବା କିମ୍ବା ସେମାନଙ୍କୁ ସମ୍ପୂର୍ଣ୍ଣ ନିପାତ ନ କରିବା ଯାଏ ମୋଦି ସରକାର କଦାପି ସ୍ଥିର ହୋଇ ବସିପାରିବେ ନାହିଁ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଅତ୍ୟଧିକ ଗରମ, ବହୁ ଉଚ୍ଚର ପ୍ରତି ପଦକ୍ଷେପର ଆଇଇଡିର ଆଶଙ୍କା ଥିବା ସତ୍ତ୍ୱେ ନିରାପତ୍ତା ବାହିନୀର ଯବାନମାନେ ଦୃଢ଼ତାର ସହ ପଦକ୍ଷେପ ନେଇ ନକ୍ସଲମାନଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି। କାରେଗୁଟାଲୁ ହିଲ୍ରେ ନକ୍ସଲମାନଙ୍କ ଦ୍ୱାରା ରଖାଯାଇଥିବା ମାଓବାଦୀ ଅସ୍ତ୍ରଶସ୍ତ ଓ ସାମଗ୍ରୀକୁ ନିରାପତ୍ତା ବାହିନୀର ଯବାନମାନେ ଧ୍ୱଂସ କରିଦେଇଥିଲେ। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱେଙ୍ଗ ଆଜି ସକାଳେ ନୂଆଦିଲ୍ଲୀର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ୱେଙ୍ଗ ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ତିନିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଆଜି ଅପରାହ୍ନରେ ସେ ଭାରତ ଶିଳ୍ପ ଓ ବାଣିଜ୍ୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ। ଏହି ଗସ୍ତ ଅବସରରେ ଶ୍ରୀ ଲରେନ୍ସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବେ। ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କର ଭାରତ ଗସ୍ତ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ସିଙ୍ଗାପୁର କୂଟନୀତି ସମ୍ପର୍କର 60ତମ ବାର୍ଷିକୀ ପୂର୍ତ୍ତି ଅବସରରେ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଅଧିକ ସଶକ୍ତ କରିବ। ଏତଦ୍ବ୍ୟତୀତ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ସମସ୍ୟା ଉପରେ ଆଲୋଚନା କରିବା ଲାଗି ମଧ୍ୟ ଅବସର ମିଳିବ। ମନ୍ତ୍ରଣାଳୟ କହିଛି ଭାରତର ଆକ୍ଟ ଇଷ୍ଟ ନୀତି ସମେତ ବିଭିନ୍ନ ପ୍ରସଙ୍ଗରେ ସିଙ୍ଗାପୁର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରହିଆସିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ନୂଆଦିଲ୍ଲୀଠାରେ ଆଜି ଜର୍ମାନୀ ପ୍ରତିପକ୍ଷ ଜୋହାନ୍ ଡାଭିଡ୍ ୱେଡ୍ଫୁଲ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଭାରତକୁ ଦୁଇଦିନିଆ ଗସ୍ତରେ ଆସି ଗତକାଲି ରାତିରେ ଶ୍ରୀ ୱେଡ୍ଫୁଲ୍ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଅବସରରେ ଶ୍ରୀ ଜୟଶଙ୍କର ତାଙ୍କ ପ୍ରତିକ୍ରିୟାରେ ୟୁରୋପୀୟ ସଂଘ ସହିତ ଭାରତ ସମ୍ପର୍କ ମଜବୁତ କରିବା ସହ ମୁକ୍ତ ବାଣିଜ୍ୟ ରାଜିନାମାକୁ ତ୍ୱରାନ୍ୱିତ କରିବା ଲାଗି ଜର୍ମାନୀର ସହଯୋଗ କାମନା କରିଛନ୍ତି। ସେ କହିଛନ୍ତି ଭାରତ ଓ ଜର୍ମାନୀ 25 ବର୍ଷ ଧରି ରଣନୀତିକ ଭାଗିଦାରୀ ରହିଆସିଛନ୍ତି। ସେହିପରି 50 ବର୍ଷ ଧରି ବୈଜ୍ଞାନିକ ସହଯୋଗ ଓ ପାଖାପାଖି 60 ବର୍ଷ ଧରି ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ରାଜିନାମା ରହିଆସିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ପାକିସ୍ତାନର କ୍ୱେଟାଠାରେ ବାଲୁଚିସ୍ତାନ ନ୍ୟାସନାଲ୍ ପାର୍ଟି ର୍ୟାଲିରେ ଏକ ବିସ୍ଫୋରଣ ଘଟିବାରୁ 14 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 35 ଜଣ ଆହତ ହୋଇଛନ୍ତି। ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନର ଜଣେ ପ୍ରମୁଖ ରାଜନେତା ତଥା ବିଏନ୍ପିର ପ୍ରତିଷ୍ଠାତା ସର୍ଦ୍ଦାର ଆତାଫୁଲ୍ ମେଙ୍ଗଲ୍ଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ବେଳେ ସାୱାୱାନି ଷ୍ଟାଡିୟମ୍ ନିକଟରେ ଏହି ବିସ୍ଫୋରଣ ଘଟିଛି। ବିହାରର ରାଜଗିରିଠାରେ ଚାଲିଥିବା ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସୁପର ଫୋର୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି। ଏହି ପର୍ଯ୍ୟାୟକୁ ଭାରତ, ଚୀନ, ମାଲେସିଆ ଓ ଦକ୍ଷିଣ କୋରିଆ ଉନ୍ନୀତ ହୋଇଛନ୍ତି। ଏଥିରେ 4ଟିଯାକ ଦଳ ପରସ୍କର ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ। ଭାରତୀୟ ଟିମ୍ ଆଜି ଦକ୍ଷିଣ କୋରିଆ ସହିତ ପ୍ରଥମ ସୁପର ଫୋର୍ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ରାଜଗିରି ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଅନୁଷ୍ଠିତ ହେବ। କ୍ୟାପ୍ଟେନ୍ ହରପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ଦଳ ଲିଗ୍ ମ୍ୟାଚ୍ଗୁଡ଼ିକରେ ଅପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ତେବେ ଅପରାହ୍ନ 5:00ରେ ଅନ୍ୟ ଏକ ସୁପର ଫୋର୍ ମ୍ୟାଚ୍ ମାଲେସିଆ ଓ ଚୀନ୍ ମଧ୍ୟରେ ଖେଳାଯିବ। ସେମିକନ୍ ଇଣ୍ଡିଆ 2025ର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନଙ୍କ ସହ କଲେ ଆଲୋଚନା। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଜିଏସ୍ଟି ପରିଷଦର 56ତମ ବୈଠକ ଅନୁଷ୍ଠିତ। ଅପରେସନ୍ ବ୍ଲାକ୍ ଫରେଷ୍ଟର ସଫଳତା ନେଇ ନିରାପତ୍ତା ବାହିନୀର ଯବାନମାନଙ୍କୁ ସମ୍ବର୍ଦ୍ଧିତ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଜର୍ମାନୀ ପ୍ରତିପକ୍ଷଙ୍କ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ନେଇ ଦ୍ୱିପାକ୍ଷିକ ଆଲୋଚନା। ଏବଂ ବିହାରର ରାଜଗିରି ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଆଜି ସନ୍ଧ୍ୟାରେ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସୁପର ଫୋର୍ ପର୍ଯ୍ୟାୟରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।